26-20 ପାଉଲ କରନ୍ତି ନଗରକୁ ଗଲେ। କରନ୍ତି ନିବାସୀ ବହୁ ଦୁଷ୍ଟ ଥିଲେ। ସେଠାକାର ଜିହୁଦୀମାନେ ପାଉଲଙ୍କୁ ଉପରେ ସମସ୍ୟା ଆଣିଲେ। ଗୋଟିଏ ରାତ୍ରରେ ଯୀଶୁ ଦର୍ଶନରେ ପାଉଲଙ୍କୁ କହିଲେ, ଭୟ କର ନାହିଁ, ମୋ ବିଷୟରେ କଥା କୁହ, ମୁଁ ତୁମ୍ଭ ସଙ୍ଗରେ ଅଛି, କେହି ତୁମ୍ଭର ବିନାଶ କରିବେ ନାହିଁ। ତହିଁରେ ସେ କରନ୍ତିରେ ରହିଲେ ଏବଂ ଅନେକ ଲୋକ ତାଙ୍କ ସୁସମାଚାର ବିଶ୍ୱାସ କଲେ। ଦିନେ ଜିହୁଦୀମାନେ ତାଙ୍କୁ ବନ୍ଦୀ କରି ବିଚାରାଳୟକୁ ଘେନିଗଲେ। ସେ ମିଥ୍ୟା ଶିକ୍ଷା ଦେଇଛି ବୋଲି ନିନ୍ଦା କଲେ। ତଥାପି ନଗରର ଅଧ୍ୟକ୍ଷ ସେମାନଙ୍କ କଥା ଶୁଣିଲେ ନାହିଁ, ପୁଣି ତାଙ୍କୁ ଛାଡ଼ିଦେଲେ। କରନ୍ତୀୟ ନିବାସୀ ଜିହୁଦୀ ନେତାମାନଙ୍କୁ ପ୍ରହାର କଲେ, କିନ୍ତୁ ପାଉଲଙ୍କୁ ଛାଡ଼ିଦେଲେ। ବିପଦ ସମୟରେ ମଧ୍ୟ ଈଶ୍ୱର ଆପଣଙ୍କୁ ଶକ୍ତି ପ୍ରଦାନ କରିବେ ତାଙ୍କର ସୁସମାଚାର ଘୋଷଣା କରିବା ପାଇଁ।